नमस्ते वासुदेवाय भागवतम दशम स्कंद 15 अध्याय श्लोक 23-24 सो अतिवीर्यो सुरो राम हे कृष्ण खररूप ध्रुव आत्मतुल्य बड़े रन्ये ज्ञान्ति भी बहुवी भूतः सह से अतिवीर्य अत्यंत शक्तिशाली असुर राम हे राम कृष्ण हे कृष्ण खररूप ध्रुव गोटे गर्दन रूप धारण करी आत्मतुल्य तार समकक्ष बड़ी जो मानक शक्ति अन्यमानक सहित ज्ञानी भी संगी बहु भी अनेक द्रुत वैश्विक अनुवाद हे राम हे कृष्ण धेनु का अत्यंत शक्तिशाली असुर अटे एवं से गोटे गर्भ रूप धारण करती से अनेक संविधान द्वारा परिवेषित ये मानक तापरी एक आकार विशिष्ट एवं शक्तिशाली अटंती धनुकासुर जीवंत मनुष्य मान भक्षण करस्त मनुष्य एवं प्राणी मैंने से तालवन को जीतग्रस्त हे शत्रुता पक्षी मैंने से उदय कर कहते जो श्रीकृष्ण और बलराम का गोपबाड़क सखा मैंने से दुई भाई को तत्णात तालबन को जा गर्भ रूप धरी असुर को बध करने उत्साहित करते भ्रातृदय को अमित्रहन बोली संबोधन करास्तविक पक्षे गोपबाड़क मैंने परमेश्वर भगवान समाधिजुक्त ध्यान में नियोजित एवं युक्ति स्वरूप कृष्ण इतिम्य बप और अभाव भयंकर असुर मान संघार करते सुतरा वृंदावन जनगण एक नंबर शत्रु होता धेनुक नामक भूमि गंधर्व संबंध में से विशेष थे गोपबाड़क मैंने चाहूँगी कृष्ण एवं बलराम से असुर मान हत्या करते जहाँफल वृंदावन धार्मिक अधिवासी मैंने से तालवन फल संग्रह भोग करेंगे तेणु से गर्भ रूप असुर मान संघार विशेष अनुग्रह प्रार्थना करते तेणु 15 अध्याय धनुकासुर बद्ध कागर प्रतिकूल परिस्थिति में मानि ना मुझे मोर डेरी होगा पचपट गेट्रे चला क्लास करगवान कथा अप्रतिहता भगवान भक्ति अप्रतिहता कौन सी परिस्थिति से बाधा दे पार ना
गोपीनाथ महाराज नियम करसंती सकाळ 8 रे भागवत कथा हो सारा पृथ्वी रे एई सब जिते सेंटर अच्छी सब भगवान कथा चलती विभिन्न सुविधा असुविधा थे असुविधा सत्वे भगवान भक्ति अप्रतिहत हो पारना तेणु आम भगवान मधुर गौगंड लीला किसी समय आलोचना करवा भगवान लीला गौगंड बयस अनुष्ठित होगंड बयस कहे 6 वर्ष जो भगवान 6 वर्ष हो जाए तथा ये अध्याय आरंभ सोपे सुखदास सुखदेव गोस्वामी कौशल परीक्षित महाराज को परीक्षित तथा स गौगंड वयस बोले भगवत स्तौ पशुपाल समु ये भगवान गौगंड बयस आरंभ हो गला 6 वर्ष बयस आरंभ हो गला भगवान से बड़े गाभी मान चारण करने आरंभ कले पूर्वर तीन वर्ष अढ़ वर्ष तीन वर्ष रु से वर्षा मान पालन करते वर्षा पालन करते कि भगवान 6 वर्ष हो गला से गाभी मान पालन करने आरंभ कले तेणु गाभी हूँ बा वर्षा हूँ समस्त प्रकृति जो वर्षा मान से भगवान चारण करते बर्तन बड़े से बर्तन गाभी हो जाए तेणु से चाहूनते जे अन्य मानक द्वारा पालित चारित हाँपी अने मैंने गाभी चारण अने मैंने करते कि चाहूनते जिते चेस्टा कले गले अने सागर गाई चरिया गले तेणु बाध्य पशुपाल समाज अने पशुपाल मैंने कह ठीक अच्छे कृष्ण तुम जब नजर एम तो जाऊना इन्हें बर्तमान वर्षा बड़ हो गला गाभी हो गला तेणु भगवान बर्तन गाभी चारण कले गोचारण कले भगवान तेणु ये गौगंड बयस भगवान क्रीड़ा होता वृंदावन पुण्यम अतीव चक्रतु वृंदावन को आहरी पुण्य करदे अतीव चक्रतु कहीं भगवान कुमार बयस क्रीड़ा करते खाली पाद ब्रजभूमि चारण करते पदचारण करते पद विन्यास करते तेणु से समय भगवान जो पाद पद्म जो 19 चिह्न अच्छी बाम पाद 8 डाण पाद 11 चिह्न ये जो 19 चिह्न ये एत स्पष्ट हो नाला भगवान जो बड़ हो जाती गौगंड बयस हो जाए पाद पद्म चिह्न आहरी अधिक परिस्फुट हो जाए वृंदावन पुण्य अतीब चक्रतु वृंदावन को आहरी अधिक पुण्यवान कर प्रकृति में भगवान अभिषेक चक्रता भाषा कौन भगवान जो पाद पद्म जो चिन्ह सब अच्छी ये चिन्ह को जब आम चिंता करवा जमी अक्रूर जो आसते मथुरा आसले वृंदावन को वृंदावन भूमि ब्रजभूमि जो भगवान पाद पद्म चिन्ह सब देखिले से रही पारे रथ उपर रथ तल को ओल्ल आसले एवं से ही वृंदावन लुटी गले से लुटी पड़े भगवान चिन्ह पाद पद्म चिन्ह देखी से अश्रु विगलित हो भगवान जो चिन्ह भक्त मैंने विशेष भाव चिन्ह उपरे ध्यान करती जो नवस्कंदरे वर्णना कर नमरीश महाराज से भगवान पाद पद्म सब ध्यान करते सभी मन कृष्ण पाद पदार बिंद यो वैकुंठ पचाश वैकुंठ गुणान बंदने मन को सब भगवान पाद पद्म लगे रखुले केमी पाद पद्म रखुले विष्णु चक्रवर्ती ठाकुर भाषा गोटे कौन गोटे श्लोक ये कौन आम कपिलदेव कौन माँ देवती को जे जच्चोच निश्रोत शरीर प्रवरोध के नाम तीर्थेन मज्ञादिकृतेन शिव शिवभूत धातुर्मन समर्श्रय निश्चस्त्र निष्पोष्टभद्रम धाये चीरं गर्वचरणारविन्दम भगवान चरणारविंद को मु ध्यान करती स्वयं भगवान कपड़े कथा कौन से सब भाषा विश्वनाथ चतुर्थ को कौन एवं जब चरणारविंदम ध्यातु भक्तस्य मनोमस्तिनं स्ववर्णन्या नेतु अंकुश लब्धे ଆମର ମନରୂପକ ହାତି ଭଗବାନ ପାଦଙ୍କ ପରେ ଡାକୁ ନାହିଁ, ସେ ଚାଲିଯାଉଛି, ଅନ୍ୟ ସ୍ଥାନକୁ ଚାଲିଯାଉଛି। ତେଣୁ ଯେମିତି ଯେ ହାତି ଉପରେ ବସିଛି ମହନ୍ତ, ସେ ଆଙ୍କୁଶରେ ତାକୁ ଯେତେବେଳେ ପିଜ କରୁଛି ହାତିକୁ, ବାଧ୍ୟ ହୋଇ ସେ ମହନ୍ତର କାର୍ଯ୍ୟ ଅନୁସାରେ, ସେ ମହନ୍ତର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛି। ସେହିଭଳି ଭାବରେ ଆମର ମନ ହସ୍ତିକୁ ଯେଉଁ ଭଗବାନ ପାଦପଦ୍ମରେ ଲଗାଇବା ପାଇଁ ଯେଉଁ ଆଙ୍କୁଶ ଦରକାର, ଏଇ ଭଗବାନ ପାଦପଦ୍ମରେ ଯେଉଁ ରହିଛି ଚିହ୍ନ ସବୁ, ତା ଦେହରେ ଗୋଟିଏ ହେଉଛି ଆଙ୍କୁଶ। ଆଙ୍କୁଶ ଅର୍ଥ ଏ ଆମର ମନରୂପ ହାତିକୁ ବାଧ୍ୟ କରି ଭଗବାନ ପାଦପଦ୍ମରେ ଲଗାଇବ। ଭଗବାନ ପାଦପଦ୍ମ ଧ୍ୟାନରେ ଏଇଭଳି ଭାବରେ ମହାତ୍ମା ସବୁ ଏଇଭଳି ଭାବରେ ରହିଛି। ସେହିଭଳି ଭାବରେ ମନ ସରସିମଳଂ କର୍ତ୍ତୁମ୍ କମଳଂ ମନସି ସର୍ବୋତ୍କର୍ଷ, ଆମର ମନ ଯେଉଁ ରହିଛି ସରସିମଳଂ କର୍ତ୍ତୁମ୍, ଯେମିତି ବର୍ତ୍ତମାନ ବର୍ଷା ଦିନ ଆସିଗଲା, ଜଳ ସବୁ ଗୋଳିଆ ହୋଇକି ରହିଛି, କିନ୍ତୁ ଶରତ କାଳର ଦୃଷ୍ଟିରେ ସେସବୁ ପୁଣି ପବିତ୍ର ମାନେ କ'ଣ ନିର୍ମଳ ହୋଇଯିବ, ସ୍ୱଚ୍ଛ ହୋଇଯିବ। ସେହିଭଳି ଭାବରେ ଭଗବାନଙ୍କର ଯେଉଁ ପାଦପଦ୍ମରେ ଗୋଟିଏ ଚିହ୍ନ ରହିଛି କମଳ ଚିହ୍ନ, ସେଇଭଳି ଭାବରେ ସେ କମଳକୁ ଧ୍ୟାନ କରିବା, ସେଭଳି ଭାବରେ ଆମର ମନ ଯେଉଁ ବିଭିନ୍ନ ପ୍ରକାର ଗୁଣ ଦ୍ୱାରା କ୍ଷୁଭିତ ହୋଇକି ରହୁଛି, ସେ ବି କମଳ ଦ୍ୱାରା ଚିନ୍ତା କରି ଆମର ମନ ସ୍ୱଚ୍ଛ ହୋଇଯିବ, ଯେମିତି ସ୍ୱଚ୍ଛ ଜଳ ପରି ସ୍ୱଚ୍ଛ ହୋଇଯିବ। ସେଭଳି ଭାବରେ ସର୍ବୋତ୍କର୍ଷ ସାମ୍ରାଜ୍ୟ ଦାତୁ ଧ୍ୱଜ, ଭଗବାନ ପାଦପଦ୍ମରେ ଯେଉଁ ଧ୍ୱଜ ଚିହ୍ନ ରହିଛି, ଆକୁ ଯଦି ଆମେ ଧ୍ୟାନ କରିବା ତାହେଲେ ଆମକୁ ସମସ୍ତ ସର୍ବୋତ୍କର୍ଷ ସାମ୍ରାଜ୍ୟ, ଆମର ଏଇ ଭକ୍ତି ସାମ୍ରାଜ୍ୟରେ ବହୁତ ଉନ୍ନତ ସ୍ତରକୁ ଯାଇପାରିବା, ଏଇ ଧ୍ୱଜକୁ ଯଦି ଧ୍ୟାନ କରିବା। ସେଭଳି ଭାବରେ ସର୍ବୋତ୍କୃଷ୍ଟ ଯଶୋ ଦାତୁ ଜବମ, ସର୍ବୋତ୍କୃଷ୍ଟ ଯଶ ଜବ, ଭଗବାନ ପାଦପଦ୍ମରେ ଯେଉଁ ଚିହ୍ନ ସବୁ ରହିଛି ତା ଦେହରେ ଗୋଟିଏ ଚିହ୍ନ ହେଉଛି ଜବ। ଜବକୁ ଯଦି ଆମେ ଧ୍ୟାନ କରିବା, ଭଗବାନ ପାଦପଦ୍ମରେ ଥିବା ଜବ ଚିହ୍ନକୁ ଯଦି ଧ୍ୟାନ କରିବା ତାହେଲେ ଆମକୁ କ'ଣ ହେବ ସେଇଟା ନା, ସର୍ବୋତ୍କୃଷ୍ଟ ଯଶୋ ଧାତୁ, ଶ୍ରେଷ୍ଠ ଯଶ ସେ ପ୍ରଦାନ କରିବ। ଯେତେବେଳେ ମହାପ୍ରଭୁ ରାୟରାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ସେଥିରେ ଗୋଟେ ପ୍ରଶ୍ନ ଥିଲା ସର୍ବୋଚ୍ଚ ଯଶ କାହାର, ରାୟରାମଙ୍କ ସେ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଯେଉଁମାନେ ରାଧାକୃଷ୍ଣଙ୍କର ଭକ୍ତ ତାଙ୍କର ଯଶ ସର୍ବଶ୍ରେଷ୍ଠ। ତେଣୁ ଭଗବାନ ପାଦପଦ୍ମରେ ଥିବା ଯେଉଁ ଜବ ଚିହ୍ନଟି ରହିଛି, ସେ ଚିହ୍ନକୁ ଯଦି ଆମେ ଚିନ୍ତା କରିବା, ଧ୍ୟାନ କରିବା, ତାହେଲେ ଆମେ ଶ୍ରେଷ୍ଠ ଯଶ ପ୍ରାପ୍ତ ହେବା। ଭୌତିକ ଜଗତରେ କେତେ ଲୋକ କେତେ ପ୍ରକାର ଦୋଷ ପ୍ରାପ୍ତ ହେଉଛନ୍ତି, ନ୍ୟୁଜ୍ ପେପରରେ ବହୁତ ବ୍ୟକ୍ତିଙ୍କର ଦୋଷ ଦାନ କରାଯାଉଛି, ବିଭିନ୍ନ ପ୍ରକାର ପ୍ରାଇଜ୍ ସବୁ ଦିଆଯାଉଛି, କିଏ କେଉଁଭଳି ଭାବରେ ସବୁ କେମିତି ଦିଆଯାଉଛି, ପୁରସ୍କାର କରାଯାଉଛି, ସେ ଦୋଷ ସେମାନେ ପ୍ରାପ୍ତ ହେଉଛନ୍ତି, କିନ୍ତୁ ସର୍ବଶ୍ରେଷ୍ଠ ଦୋଷ ହେଉଛି ଭଗବାନ ଭକ୍ତଙ୍କର। ତେଣୁ ଭକ୍ତ ଯେତେବେଳେ ଭଗବାନ ପାଦପଦ୍ମରେ ଥିବା ଜବ ଚିହ୍ନକୁ ଚିନ୍ତା କରିବ ସେତେବେଳେ ସେ ଶ୍ରେଷ୍ଠ ଯଶ ସେ ପ୍ରାପ୍ତ ହେବ। ସେଭଳି ଭାବରେ ତ୍ରିଭୁଜଂ ତାପୋ ପସ୍ମାୟ ଛତ୍ରଂ, ଭଗବାନ ପାଦପଦ୍ମରେ ଯେଉଁ ଛତ୍ର ଚିହ୍ନଟି ରହିଛି ସେଇଟାକୁ ଯଦି ଆମେ ଧ୍ୟାନ କରିବା ତାହେଲେ ଯେଉଁ ବୃଷ୍ଟି ହେଉଛି, ବୃଷ୍ଟି ରକ୍ଷା ପାଇବା ପାଇଁ ଆମର ଛତା ଦରକାର ହେଉଛି। ସେଭଳି ଭାବରେ ତ୍ରିଭୁଜ ତାପ ଆଦି ଭୌତିକ ଆଦି ଦୈହିକ ଏବଂ ଆଧ୍ୟାତ୍ମିକ, ଏହି ତ୍ରିତାପରୁ ଆମେ କେମିତି ମୁକ୍ତ ହେବା, ସେ ତ୍ରିତାପରୁ ମୁକ୍ତ ହେବା ପାଇଁ ଯେଉଁ ଛତା, ସେ ଛତା କ'ଣ, ଏଇ ଭଗବାନ ପାଦପଦ୍ମରେ ଯେଉଁ ଚିହ୍ନ ସବୁ ରହିଛି ତା'ର ଯେଉଁ ଛତା ଚିହ୍ନ ଅଛି ଛତ୍ର, ସେ ଛତ୍ର ଯଦି ଆମେ ଧ୍ୟାନ କରିବା, ଧାରଣ କରିବା ଦରକାର ନାହିଁ, ଛତା ଧାରଣ କଲେ ବର୍ଷାରେ ମୁକ୍ତ ହେବା, କିନ୍ତୁ ସେ ଏଭଳି ଛତ୍ର କେବଳ ଧ୍ୟାନ କରିବା ମାତ୍ରେ ଆମେ ତାପ ଉନ୍ମୋଳନ ତ୍ରିଭୁଜ ତାପରୁ ଆମେ ମୁକ୍ତ ହୋଇପାରିବା। ସେଭଳି ଭାବରେ ଭଗବାନ ପାଦପଦ୍ମରେ ଯେଉଁ ଗୋଟେ ଚିହ୍ନ ଅଛି, ପ୍ରସିଦ୍ଧ ଚିହ୍ନ ହେଉଛି ଚକ୍ର, ଭଗବାନଙ୍କ ସୁଦର୍ଶନ ଚକ୍ର, ସେ ଚକ୍ରକୁ ଯଦି ଆମେ ଧ୍ୟାନ କରିବା ତାହେଲେ ଆମର ସର୍ବତୋରକ୍ଷଣାର୍ଥ ସବୁ ପ୍ରକାର ସେ ଆମକୁ ଭଗବାନ ପାଦପଦ୍ମରେ ଥିବା ଚକ୍ର ଚିହ୍ନ ସବୁ ପ୍ରକାର ଆମେ ରକ୍ଷା କରିବେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ପାଦ ପଦ୍ମର ଚିହ୍ନ ସବୁ ରହିଛି 19 ଚିହ୍ନ ସେ ପରିସ୍ଫୁଟ ହୋଇଯାଉଛି। ସେଥିପାଇଁ 15 ଅଧ୍ୟାୟର ପ୍ରଥମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ବୃନ୍ଦାବନମ ପୁଣ୍ୟମ ଅତୀବ ଚକ୍ରତୁ, ଅତୀବ ଚକ୍ରତୁ, ବହୁତ ପୁଣ୍ୟବାନ, ବହୁତ ସୁନ୍ଦର ଦେଖାଯିବ ବୃନ୍ଦାବନ, ଆହୁରି ଅଧିକ ଶୋଭିତ ହେଉଛି। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କର ଭାଇ ବଳରାମଙ୍କ ସହିତ, ତାଙ୍କର ସଖାମାନଙ୍କ ସହିତ, କିଏ କିଏ ସଖା, ବହୁତ ସଖା ଅଛନ୍ତି, ଅସଂଖ୍ୟ ସଖା ରହିଛନ୍ତି। ବିଶେଷ ଭାବରେ ଏଠି ପୂର୍ବ ଯେଉଁ 20 ଶ୍ଳୋକରେ ସେମାନଙ୍କର କେତେକ ଜଣଙ୍କର ନାମ ନିଆଯାଇଛି, ଶ୍ରୀରାମ ନାମ ଗୋପାଳ ରାମ କଶ୍ୟପ ସଖା ସୁବଳ ସ୍ତୁକ କୃଷ୍ଣ ଆଦ୍ୟା ଗୋପା ପ୍ରେମ ବୃବନ, ଏମାନେ ସବୁ ସୁବଳ ଶ୍ରୀରାମ ସ୍ତୁକ କୃଷ୍ଣ ଇତ୍ୟାଦି ସେମାନେ ଭଗବାନ ସହିତ ସଖା ହିସାବରେ ଯାଉଛନ୍ତି, ତାଙ୍କର ଗୁଣଗାନ କରିକି ଯାଉଛନ୍ତି। ତେଣୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଖେଳାଖେଳି ବିଷୟରେ ବର୍ଣ୍ଣନା କରାଯାଉଛି। ଏଇ ଯେଉଁ ଲୀଳାଟି ହୋଇଥିଲା ଧେନୁଙ୍କ ଯେଉଁ ହତ୍ୟା କରିଥିଲେ ଧେନୁଙ୍କୁ ଧେନୁକାସୁର ବଦ୍ଧ, ଏ ଲୀଳାଟି ବିଭିନ୍ନ ପୁରାଣମାନଙ୍କ ବର୍ଣ୍ଣନା କରାଯାଇଛି ଯେ ଏ ଲୀଳାଟି ଭାଦ୍ର ମାସରେ ଅନୁଷ୍ଠିତ ହୋଇଥିଲା। ଯଦି ଭଗବାନ ଯାଇଥିଲେ କାର୍ତ୍ତିକ ମାସରେ ଗୋପାଷ୍ଟମୀ ତିଥିରେ ଭଗବାନ ଯାଇଥିଲେ, ପଶୁପାଳ ଆରମ୍ଭ କରିଥିଲେ, ତେଣୁ କାଳିୟତମ ପରେ ଏଇ ଲୀଳାଟି ହୋଇଥିଲା, ଧେନୁକାସୁର ବଦ୍ଧ ଲୀଳାଟି ହୋଇଥିଲା। ତେଣୁ ଏଇଠାରେ ଯେଉଁ କୁହାଯାଉଛି, ତାଙ୍କର ସାଙ୍ଗ ବାଳକମାନେ କହୁଛନ୍ତି, ହେ କୃଷ୍ଣ ହେ ରାମ ସୋ ଅତିବୀର୍ଯ୍ୟ, ତା ପୂର୍ବରୁ ସବୁ କହିସାରିଛନ୍ତି, ଆମେ ନିକଟରେ ଗୋଟେ ବଣ ରହିଛି, ନିକଟ ମାନେ ନ ଅତି ଦୂରେ, ନିକଟ ମାନେ କେତେ ନିକଟ, 500 ମିଟର 1000 ମିଟର ନା ନା, ବିଶ୍ୱନାଥ ଚକ୍ରବର୍ତ୍ତୀ ଅନ୍ୟ ଆଚାର୍ଯ୍ୟମାନେ କହିଛନ୍ତି 4 କୋଶ, 4 କୋଶ ମାନେ 12 କିଲୋମିଟର, 12 କିଲୋମିଟରଟାକୁ ନ ଅତି ଦୂର, ବେଶୀ ଦୂର ନୁହଁ, 12 କିଲୋମିଟର ମାତ୍ର 4 କୋଶ। ତେଣୁ ସେଇଠୁ ଯେଉଁ ତାଳବଣ, ଯେଉଁ ତାଳ ସବୁ ଇଏ ହେଇଛି, ପାଚି ଯାଇଛି, ତାର ସୁଗନ୍ଧି ଆସୁଛି, ବାୟୁ ଦ୍ୱାରା ସେ ସୁଗନ୍ଧି ଆସିକରି ସେ ତାଙ୍କୁ ବହୁତ ମୁଗ୍ଧ କରୁଛି, ଆକର୍ଷିତ କରୁଛି ସେ ତାଳବଣ ଯିବା ପାଇଁ। କିନ୍ତୁ ଯଦି ଭଗବାନ ବଳରାମ କହିବେ ଯେ ଠିକ ଅଛି, ତୁମେ ପଦାନ କ'ଣ ପଦାନି ପତିଦାନି ତ ଅତି କେତେ ଗୁଡ଼େ ଫଳାଫଳ ସବୁ ପଡ଼ିଯାଇଛି, ପାଚିକି ପଡ଼ିଯାଇଛି, ତାହେଲେ ତୁମେ ସେଇଟା ଖାଇଦେବ, ଯାଇକରି ନିଜେ ଯାଇକି ଖାଇବ, ଆମର ଯିବା କ'ଣ ଦରକାର। ତେଣୁ ସେଇଠି କହୁଛନ୍ତି ଯେ ପୂର୍ବ ସବୁ ଫଳାନି ଫଳାନି ତତ୍ର ଘୂରିଣୀ ପଦନ୍ତି ପତିଦାନି ତ, ସେଠି ଯେଉଁ ଫଳ ସବୁ ହେଇଛି ପାଚିଯାଇଛି ତଳେ ପଡ଼ିଯାଉଛି, ଇଏ ମଧ୍ୟ ଏଇ ଭାଗବତ ଶାସ୍ତ୍ର ମଧ୍ୟ ସେଇଭଳିଆରେ ପାଚିଥିବା ଫଳ, କେଉଁ ବୃକ୍ଷର ଫଳ ପାଚିଥିବା କପ ଫଳ, କେଉଁ ବୃକ୍ଷର ନା, ନିଗମ ଗଳପତ ରୋର ଗଳିତମ ଫଳମ ସୁଖମୁଖାଦ ଅମୃତ ଦ୍ରବ ସଂଯୁତମ ପିବତ ଭାଗବତମ ସମାଳୟମ ମୁହୁରୋ ରସିକା ଭୂଭାବ। ଭାଗବତ ଆରମ୍ଭରେ ମଙ୍ଗଳାଚରଣରେ 3 ଶ୍ଳୋକରେ ବ୍ୟାସଦେବ ଯେଉଁ ବର୍ଣ୍ଣନା କରିଛନ୍ତି, ଏଇଠି ହେଉଛି ଆଶୀର୍ବାଦ। ମଙ୍ଗଳାଚରଣକାରେ 3 ପ୍ରକାର, ସେ ମଙ୍ଗଳାଚରଣ ହୁଏ ତ୍ରିବିଧ ପ୍ରକାର, ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର। ପ୍ରଥମ ଶ୍ଳୋକରେ ନମସ୍କାର କରୁଛନ୍ତି, ଧୀମହି କହିଲେ ଆମେ ଧ୍ୟାନ କରୁଛୁ, ଭଗବାନ ନମସ୍କାର କରୁଛୁ। ଏବଂ ଧର୍ମ ପ୍ରୋଜିତ ପାଇପତ୍ରରେ 2 ଶ୍ଳୋକରେ ବାସ୍ତବ ବସ୍ତୁ ବସ୍ତୁ ନିର୍ଦ୍ଦେଶ କରାଯାଇଛି, ଏବଂ ଅନ୍ତିମ ଶ୍ଳୋକରେ ନିଗମ କଳପତରୁ ଏଥିରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରାଯାଇଛି। ସମସ୍ତେ ପିଇବନ୍ତୁ, ସମସ୍ତେ ଏଇଟାକୁ ପାନ କରନ୍ତୁ, ଯଦିଓ ତା ପୂର୍ବ ଶ୍ଳୋକରେ କହିଲେ ଯେ କେବଳ ପରମ ନିର୍ମଶ୍ରଣା ସଦା, ଯେଉଁମାନେ ଅତ୍ୟନ୍ତ ନିର୍ମଶ୍ର ବ୍ୟକ୍ତି ସେମାନେ ଏଇଟାକୁ ଆସ୍ୱାଦନ କରିପାରିବେ, ତଥାପି ବ୍ୟାସଦେବ ସମସ୍ତଙ୍କ ପ୍ରତି କୃପା କରି ସେ କହୁଛନ୍ତି ସମସ୍ତେ ଏଇଟାକୁ ପାନ କରନ୍ତୁ। ମୁହୁର ରସିକା ଭୂଭାବକା ଭୂମି, ଏଇ ଭାରତବର୍ଷରେ ହିଁ ଏଇ ଶ୍ରୀମନ୍ତ ଭାଗବତ ଉପଲବ୍ଧ ହେଉଛନ୍ତି। ଜୟ ଶ୍ରୀ ଗୌରୀଦାସ କୃଷ୍ଣ ବଳରାମ ଜଗନ୍ନାଥ ମଧୁସୂଦନ କେହି। ତେଣୁ ଏହିଭଳି ଭାବରେ ଯେତେବେଳେ ଭାଗବତଙ୍କ କଥା କହୁଛନ୍ତି, ସେ କହୁଛନ୍ତି ଏଇ ମଧ୍ୟ ଗୋଟେ କପ ଫଳ, କେଉଁ ବୃକ୍ଷର ଫଳ ନା ନିଗମ କଳ୍ପତରୁ, ନିଗମ ଶାସ୍ତ୍ର ରୂପକ ଇଏ ଗୋଟେ କଳ୍ପତରୁ, ଖାଲି ତରୁ ନୁହଁ, ଖାଲି ବୃକ୍ଷ ନୁହଁ, କଳ୍ପତରୁ ସମସ୍ତଙ୍କର ସମସ୍ତ କାମନା ସେ ପୂରଣ କରିପାରିବେ। କଳ୍ପତରୁ ଖାଲି କଳ୍ପତରୁର ଯେଉଁମାନେ ଆଶ୍ରୟ ନେବେ ତାଙ୍କର ସମସ୍ତ କାମନା ପୂରଣ ହୋଇଯିବ। ଆଉ ଇଏ ତ କଳ୍ପତରୁର ପକ୍ୱ ସୁପକ୍ୱ ମିଷ୍ଟ ଫଳ, ପକ୍ୱ ଫଳ, କିନ୍ତୁ ଇଏ ପତି ପଡ଼ିଯାଉନି। ଇଏ କୁହାଯାଉଛି ପତନ୍ତି ପତିତାନିଚ, ପଡ଼ିଯାଉନି, ଏଇଟା ତାଳ ଫଳଟା ପାଚିକରି ପଡ଼ିଯାଉଛି। ଏଇ ଗୋଟେ ଗଛରୁ, ଆପଲ୍ ଗଛରୁ ଯେତେବେଳେ ଆପଲ୍ଟି ପଡ଼ିଯାଇଥିଲା ସେତେବେଳେ ନ୍ୟୁଟନ୍ ଚିନ୍ତା କଲେ କାହିଁକି ପାଚିଲା ପରେ ତଳକୁ ପଡ଼ିଲା। ଏ ଯଥାର୍ଥ ବ୍ରହ୍ମ ଜିଜ୍ଞାସା ଭଳି ମାନବ ଜନ୍ମ ସେଇଠୁ ଆରମ୍ଭ ହେଉଛି, ଯେତେବେଳେ ସେମାନେ ଜିଜ୍ଞାସା କରୁଛି। ଯଦି ବ୍ରହ୍ମ ଜିଜ୍ଞାସା କରୁନାହିଁ ତାହେଲେ ଯଦିଓ ସେ ବହୁତ ଉନ୍ନତ ସ୍ତରର, କିନ୍ତୁ ସେଇଟା ମନୁଷ୍ୟ ଜନ୍ମ ଆରମ୍ଭ ହୋଇନାହିଁ। ଯଦି ବ୍ୟାସଦେବଙ୍କର କଥାକୁ ଆମେ ବୁଝିବା, ବ୍ୟାସଦେବଙ୍କ ମତ ଅନୁସାରେ ଆମେ ଯଦି କହିବା, ତାହେଲେ ବୈଜ୍ଞାନିକମାନେ ଯେତେ ଉନ୍ନତ ହେଲେ ମଧ୍ୟ, ଯେତେ ଉନ୍ନତ ଜିଜ୍ଞାସା କଲେ ମଧ୍ୟ, ସେ କିନ୍ତୁ ପଶୁ ସ୍ତରର ଜିଜ୍ଞାସା, ମନୁଷ୍ୟ ସ୍ତରର ଜିଜ୍ଞାସା ଆରମ୍ଭ ହୋଇନାହିଁ। ନ୍ୟୁଟନ୍ ବହୁତ ବଡ଼ ବୈଜ୍ଞାନିକ ନିଶ୍ଚିନ୍ତ ଭାବରେ, ଯେଉଁ ବିଭିନ୍ନ ପ୍ରକାର ତାଙ୍କର ସବୁ ବାହାର କରିଛନ୍ତି, ବିଭିନ୍ନ ତିନିଟା ଲ ମୋସନର ଗତିର ତିନୋଟି ନିୟମ ସେ କରିଛନ୍ତି, ବହୁତ ନିଶ୍ଚିନ୍ତ ଭାବେ ବହୁତ ଉନ୍ନତ ବୈଜ୍ଞାନିକ। କିନ୍ତୁ ପରମାର୍ଥିକ ଷ୍ଟାଣ୍ଡାର୍ଡ଼ରେ, ପରମାର୍ଥିକ ଚିନ୍ତାଧାରାରେ ଆମେ ଚିନ୍ତା କରିବା, ସେ ଏକ ଉନ୍ନତ ଜିଜ୍ଞାସା ନୁହଁ। ସେଥିପାଇଁ ବେଦାନ୍ତ ସୂତ୍ରରେ ପ୍ରଥମ ସୂତ୍ର ଦେଲେ ବ୍ୟାସ ଦେ ଅଥାତୋ ବ୍ରହ୍ମ ଜିଜ୍ଞାସା। ବ୍ରହ୍ମ ଜିଜ୍ଞାସା କ'ଣ? ଅଥାତ ଶବ୍ଦ କାହିଁକି ବ୍ୟବହାର କଲେ? ନା ଜଣେ ବହୁତ ଜନ୍ମ ପାର ହୋଇଗଲା ପରେ ଏଇ ମାନବ ଜନ୍ମ ପ୍ରାପ୍ତ ହୋଇଛି, ତେଣୁ ଅଥ, ସେଇଥିପାଇଁ ଅତ ବ୍ରହ୍ମ ଜିଜ୍ଞାସା। ତେଣୁ ମାନବ ଜନ୍ମ ପ୍ରାପ୍ତ ହୋଇଛି ମାନେ ତାର ଆବଶ୍ୟକ ହେଉଛି, ତାର କର୍ତ୍ତବ୍ୟ ହେଉଛି ସେ ବ୍ରହ୍ମ ଜିଜ୍ଞାସା କରିବ। କାହିଁକି ଫଳଟି ତଳକୁ ପଡ଼ିଲା ଏ ଜିଜ୍ଞାସା କଲେ ସେ ତାର ମାନବ ଜନ୍ମ ସଫଳ ହେବ ନାହିଁ। ଯଦିଓ ନ୍ୟୁଟନ୍ ଏ ଜିଜ୍ଞାସା କରି ବହୁତ ଉନ୍ନତ ତତ୍ତ୍ୱ ସବୁ ବାହାର କରିଥିଲେ, ଗ୍ରାଭିଟେସନାଲ ଫୋର୍ସ, ମାଧ୍ୟାକର୍ଷଣ ଶକ୍ତି ଏସବୁ ବାହାର କରିଥିଲେ, କିନ୍ତୁ ଆ ଦ୍ୱାରା ମାନବ ଜନ୍ମ ସଫଳ ହେବ ନାହିଁ। ଯେତେବେଳେ ବ୍ରହ୍ମ ଜିଜ୍ଞାସା କରିବ ସେତେବେଳେ ତାର ପ୍ରକୃତି ବୁଝିବାକୁ ପଡ଼ିବ, ତାର ମାନବ ଜନ୍ମ ଷ୍ଟାର୍ଟ ହେଲା, ସଫଳ ହେଇ ଷ୍ଟାର୍ଟ ହେଲା, ଯାହାକି ଭଗବତ ଗୀତାର ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ ଅର୍ଜୁନ କହୁଛନ୍ତି, ମନ ଦୁଃଖରେ କହୁଛନ୍ତି। କାହିଁକି ଜଣେ ଜଣେ ମନୁଷ୍ୟ ଶରୀର ଭଗବାନ ଦେଇଛନ୍ତି ମାନେ ଏ ଶରୀର ସାଧାରଣ ଶରୀର ନୁହଁ, ତା ସାଙ୍ଗେ କୌଣସି କ୍ରିୟା ବୋଲି କୁହାଯାଇଛି। ଏଇଟା ହେଉଛି ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ଶରୀର, ଏଇଟାକୁ ମାନବକୁ ଦିଆଯାଇଛି, ମାନବ ଶରୀର ଦିଆଯାଇଛି ତାକୁ, ସେ ଜୀବକୁ ଦିଆଯାଇଛି। କାରଣ ଏଇ ଶରୀରରେ ସେ ବ୍ରହ୍ମ ଜିଜ୍ଞାସା କରିପାରିବ, କିନ୍ତୁ ସତ୍କଡ଼ ଅନୁସନ୍ଧାନ ଲୋକ ଏଇ ଜିଜ୍ଞାସା କରୁନାହାନ୍ତି। ସେଥିପାଇଁ ଭଗବାନ ମନ ଦୁଃଖରେ ଅର୍ଜୁନ କହୁଛନ୍ତି, ଅର୍ଜୁନ ଲୋକମାନଙ୍କୁ ମୁଁ ଯଦିଓ ଏତେ ଉନ୍ନତ ଶରୀର ଦେଲି, କିନ୍ତୁ ସେ ଶରୀରର ଅପବ୍ୟବହାର କରୁଛନ୍ତି, ମାନେ ସିଆଣ ସହଶ୍ରେଷୁ କଶ୍ଚିତ ଯଦି ସିଦ୍ଧାଏ, ସେମାନେ ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି। ତେଣୁ ପ୍ରକୃତରେ ସେ ପରଧର୍ମରେ ସେ ପୁଣି ସେଇ ନିମ୍ନ ସ୍ତରକୁ ଯିବେ, ଅଧୋଗଛନ୍ତି ତାମସା, ନିମ୍ନ ସ୍ତର ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏଇ ଯେଉଁ ଫଳ ସବୁ ପଡ଼ିଯାଉଛି, ଏ ତାଳବନରୁ ଫଳ ସବୁ ପଡ଼ିଯାଇଛି, ଅତୀତରେ ଆଗକୁ ପଡ଼ିସାରିଛି, ବର୍ତ୍ତମାନ ମଧ୍ୟ ପଡ଼ୁଛି, ବର୍ତ୍ତମାନ ପଡ଼ୁଛି ମଧ୍ୟ, ପତେ ଯେଉଁ କହିଲେ ପତନ୍ତି ପତିତାନିଚ, ପଡ଼ିଯାଇ ଖାଲି ଯେ ପଡ଼ିଯାଇଛି ତା ନୁହଁ, ଆହୁରି ମଧ୍ୟ ପଡ଼ୁଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ, ଏଇ ଯେଉଁ ଭାଗବତ ରୂପକ ସୁପକ ଦୁଷ୍ଟ ଫଳ ସେଇଟା ତଳେ ପଡ଼ିଯାଉନି, ଏଇଟା ଗଳିତମ ଫଳ ବୋଲି କୁହାଯାଉଛି, ପତିତମ ଫଳ ବୋଲି କୁହାଯାଉନି, ଗଳିତମ ଫଳ। ଇଏ ଗୋଟିଏ ଶାଖାରୁ ଆଉ ଗୋଟିଏ ଶାଖା ଆସୁଛି, ଭଗବାନ ଦେଲେ ବ୍ରହ୍ମାଙ୍କୁ, ବ୍ରହ୍ମା ଦେଲେ ନାରଦଙ୍କୁ, ନାରଦ ଦେଲେ ବ୍ୟାସଙ୍କୁ, ବ୍ୟାସ ଦେଲେ ସୁଖଦେବଙ୍କୁ, ସୁଖଦେବ ଦେଲେ କାହାକୁ, ସୁତ ଗୋସ୍ୱାମୀଙ୍କୁ। ଏହିଭଳି ଭାବରେ ପରମ୍ପରାରେ ଆସୁଛି, ଏବଂ ପରମ୍ପରା ପ୍ରାପ୍ତ ଏବଂ ପରମ୍ପରାରେ ଆସୁଛି, ଏବଂ ବର୍ତ୍ତମାନ କେଉଁଠି ସେ ଅଛି ଫଳ? ଆମ ହାତରେ ଅଛି, ଆମ ହାତକୁ ଆସିଛି, ଗୁରୁ ଶିଷ୍ୟ ପରମ୍ପରାରେ ଆମେ ସେଇଟାକୁ ପ୍ରାପ୍ତ ହୋଇଛେ। ତେଣୁ ଏଇଟାକୁ ଜଣେ ଯେଉଁମାନେ ଭୁଲ ଭାବୁକ, ଯେଉଁମାନେ ରସିକ, ସେମାନେ ଏଇଟାକୁ ମୁହୁ ରହୁ, ଏଇଟାକୁ ସବୁବେଳେ ପିବନ୍ତମ ଭାଗବତମ ମୁହୁ ରହୁ, ସବୁବେଳେ ପାନ କରନ୍ତୁ। ତେଣୁ ଯାହା ହଉ, ବଳଦେବ ଯେତେବେଳେ କହୁଛନ୍ତି, କୃଷ୍ଣ ଯେତେବେଳେ ଚିନ୍ତା କରୁଛନ୍ତି, ଭଗବାନ ତ ସବୁ ଜାଣନ୍ତି, ବଳଦେବ ବି ମାରିବେ ଧନୁକାସୁରକୁ, କାହିଁକି ନା କୃଷ୍ଣ ମାରିବେ ନାହିଁ, କାହିଁକି ନା ସେ ବହୁ ବର୍ଷ ତଳେ ସତ୍ୟ ଯୁଗରେ ଯେଉଁ ଭଗବାନ ନୃସିଂହଦେବ ଆସିଥିଲେ, ଭଗବାନ ଯେଉଁ ଭଗବାନ ନୃସିଂହଦେବ ରୂପରେ ଆସିଥିଲେ, ସେତେବେଳେ ପ୍ରହ୍ଲାଦ ସେ ବଚନ ଦେଇଛନ୍ତି, ହେ ପୁତ୍ର ପ୍ରହ୍ଲାଦ ତ୍ରିଶବ୍ଦ ପିତା ପୁତ୍ର ବୁଧ ତ୍ରିଶବ୍ଦ ପିତା ପୁତ୍ର ପିତୃବି ସଦେ ନ ସାଦୃଶ୍ୟ କୁଳ ଜାତ ଭଗବାନ କୁଳ ପାବନ ବା ଭଗବାନ ନୃସିଂହଦେବ ଆବିର୍ଭାବ ହେଲେ, ବ୍ରହ୍ମା ଶିବ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ମଧ୍ୟ ଭୟ କରିଗଲେ ତାଙ୍କ ପାଖକୁ ଯିବା ପାଇଁ, ତେଣୁ ଅନ୍ତିମରେ ବ୍ରହ୍ମା ଯେଉଁ ପ୍ରହ୍ଲାଦଙ୍କୁ ପଠାଉଛନ୍ତି, ଭଗବାନ ତାକୁ ଗୋଟେ ଫୁଲମାଳ ଦେଇ ପ୍ରହ୍ଲାଦ ମହାରାଜ ତାଙ୍କୁ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଭଗବାନ ସ୍ତୁତି ଭଗବାନ ତାଙ୍କର ସ୍ତୁତି ଶୁଣି ଏତେ ଆନନ୍ଦିତ ହେଇଯାଇଛନ୍ତି, ସେ କହୁଛନ୍ତି ପ୍ରହ୍ଲାଦ ଭଦ୍ରମତେ, ଏ ପ୍ରହ୍ଲାଦ ତମର ମଙ୍ଗଳ ହଉ, ତୁମେ କିଛି ବର ମୋଟରେ ଗ୍ରହଣ କର। କିନ୍ତୁ ପ୍ରହ୍ଲାଦ ପ୍ରଭୁ ମୋର କୌଣସି ବର ମୁଁ ଚାହୁଁନାହିଁ, ବରଂ ନା ଯାଚେ ମୋର କୌଣସି ବର ଦରକାର ନାହିଁ। ଯେଉଁମାନେ ବର ତାଙ୍କର ଭକ୍ତି ବଦଳରେ କିଛି ବର ପ୍ରାପ୍ତ ହେବାକୁ ଚାହାନ୍ତି ସବୈ ବଣିକ, ସେ ହେଉଛନ୍ତି ବଣିକ, କିଛି ଲାଭ ଆଶାରେ ସେମାନେ ବାଣିଜ୍ୟ କରୁଛନ୍ତି। କିନ୍ତୁ ଆମେ ଏଇ ଯେଉଁ ଭକ୍ତି କରୁଛୁ, ମୁଁ ବଣିକ ନୁହଁ, ମୁଁ ଲାଭ ପାଇଁ କରିନି ଭକ୍ତି, ମୁଁ ଆପଣଙ୍କୁ ମୋର ଅନ୍ତଃକରଣରେ ଆପଣଙ୍କୁ ଭଲ ପାଉଛି, ମୋର କୌଣସି ବର ଦରକାର ନାହିଁ। କିନ୍ତୁ ଅନ୍ତିମରେ ଭଗବାନ କହିଲେ ପ୍ରହ୍ଲାଦ ମୋର ଜଣେ ଯେତେବେଳେ ମୋତେ ଦର୍ଶନ କରୁଛନ୍ତି, ଅମୋଘ ଦର୍ଶନ, ଭଗବାନ ଜଣେ ଦର୍ଶନ କରୁଛନ୍ତି ମାନେ ସେ କେବେଳେ ବିନା ଫଳରେ ରହିପାରିବ ନାହିଁ, କିଛି ନା କିଛି ଫଳ ସେ ପ୍ରାପ୍ତ ହେବେ। ତେଣୁ ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ଯଦି କିଛି ବର ଦେବା ପାଇଁ ଚାହୁଁଛନ୍ତି ତାହେଲେ ମୋର ପିତା ଆପଣ ପ୍ରତି ଅପରାଧ କରିଛନ୍ତି, ତାଙ୍କୁ କ୍ଷମା କରନ୍ତୁ। ତେଣୁ ଭଗବାନ କହୁଛନ୍ତି ପ୍ରହ୍ଲାଦ ତୁମର ପିତାଙ୍କ କଥା କ'ଣ କହୁଛ, ତ୍ରିଶବ୍ଦ ହିଁ ତିନି ୟୁନିଟ୍ ସାତ କେତେ, ଏକୋଇଶ ଜନ୍ମ ଧରି ତୁମର ପିତୃଭି ସହିତ ନେବ, ପିତା ତାଙ୍କର ପିତା ତାଙ୍କର ପିତା ଏଇଭଳି ଏକୋଇଶ ପୁରୁଷ ଧରି ସେମାନେ ପବିତ୍ର ହେଇଯାଇଛନ୍ତି। ଖାଲି ଯେ ପୂର୍ବପୁରୁଷ କଥା କହିଛନ୍ତି ତା ନୁହଁ, ପରପୁରୁଷ କଥା ମଧ୍ୟ କୁହାଯାଇଛି, ପରେ ଯେଉଁମାନେ ଆସିଲେ ତାଙ୍କ ବିଷୟରେ କୁହାଯାଇଛି। ଯେଉଁ ଧେନୁକ ଇଏ ହେଉଛନ୍ତି ବଳି ମହାରାଜଙ୍କ ପୁତ୍ର ସାହସୀ, ତେଣୁ ବଳି ମହାରାଜ ସେଇ ଏଇ ପ୍ରହ୍ଲାଦଙ୍କ ପରମ୍ପରାରେ ଆସୁଛନ୍ତି। ପ୍ରହ୍ଲାଦଙ୍କ ପୁତ୍ର ହେଉଛନ୍ତି ବିରୋଚନ, ବିରୋଚନଙ୍କ ପୁତ୍ର ହେଉଛନ୍ତି ବଳି, ବଳିଙ୍କର ପୁତ୍ର ହେଉଛନ୍ତି ସାହସୀ ଥିଲେ। ତେଣୁ ସିଏ ବର୍ତ୍ତମାନ ଅପରାଧ କରିଥିବାରୁ ସେ ବର୍ତ୍ତମାନ ଧେନୁକ ଅସୁର ହେଇକି ଆସିଛନ୍ତି। ତେଣୁ ଭଗବାନ କୃଷ୍ଣଦେବ ହତ୍ୟା କରିବେ ନାହିଁ, ବଳରାମ ହତ୍ୟା କରିବେ। ତେଣୁ ବଳରାମ କହୁଛନ୍ତି ଯେ ଯଦି ତୁମେ ଯେ କହୁଛ ଏ ଶ୍ରୀରାମ ଏ ଶିବଳ ଏ ସ୍ତୁକ କୃଷ୍ଣ, ତୁମେ ଯଦି କହୁଛ ଫଳ ତ ପଡ଼ିଛି, ଆମେ କାହିଁକି କ'ଣ ବିରାଟ ଯିବା ପାଇଁ, ତୁମେ ଯାଇକରି ଆଣି ଖାଇଦେଉ, ଅନତି ଦୂର, ବାର କିଲୋମିଟର ତ ତୁମେ ଗୋଟେ ପାଉଡ଼ରୁ ପଳେଇଯିବ, ଅନତି ଦୂର ବୋଲି କହୁଛ। ନା 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 ସେଠି ଅସୁବିଧା ଅଛି, ନା କ'ଣ ଅସୁବିଧା ଅଛି, ନା ଧେନୁକା ଆମେ ଦୁରାତ୍ମନା, ଖାଲି ଧେନୁକା ପିତା ନୁହଁ ଆହୁରି ତାର ସବୁ ସାଥିମାନେ ଅଛନ୍ତି, ସେମାନେ ସବୁ ଦୁରାତ୍ମନା। ଦୁରାତ୍ମନା କହିଲେ ସେମାନେ ସବୁ ଦୁଷ୍କୃତି ନ, ଯେଉଁମାନେ ଆପଣଙ୍କ ସ୍ମରଣରେ ଯାଆନ୍ତି ନାହିଁ, ଆପଣ କହିଛନ୍ତି କହିବେ ନା ଭବିଷ୍ୟତରେ ଭଗବାନଙ୍କୁ କହୁଛନ୍ତି କୃଷ୍ଣଙ୍କୁ ଆପଣ ଅର୍ଜୁନଙ୍କୁ କହିବେ ପରିତ୍ରାଣାୟ ସାଧୁ ନାମ ବିନାଶନାୟ ଦୁଷ୍କୃତାନ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାନ ଯିବେ ଯିବେ, ଆପଣ କହିବେ ଅର୍ଜୁନଙ୍କୁ ଯେ ସାଧୁମାନଙ୍କୁ ଆପଣ ଆନନ୍ଦ ଦିଅନ୍ତି, ତେଣୁ ଆମେ ସାଧୁମାନଙ୍କୁ ଆନନ୍ଦ ଦିଅ, ଆଉ ଯେଉଁମାନେ ଦୁଷ୍କୃତ ଯେଉଁମାନେ ଦୁଷ୍କୃତ ବ୍ୟକ୍ତି ଚାରିପ୍ରକାର ଦୁଷ୍କୃତ ବ୍ୟକ୍ତି କଥା କହିବେ ଭଗବାନ ଅର୍ଜୁନଙ୍କୁ, ନମାମ ଦୁଷ୍କୃତି ନ ମୂଢ଼ା ପ୍ରପଞ୍ଚନ୍ତି ନରାତମ ମାୟା ପ୍ରଭୁତ ଜ୍ଞାନ ଆଶ୍ରମ ଭାରମାସୁଦା, ଯେଉଁମାନେ ମୂର୍ଖ ବ୍ୟକ୍ତି ଯେଉଁମାନଙ୍କର ଜ୍ଞାନ ଥିଲେ ମଧ୍ୟ ତାଙ୍କର ମାୟା ଦ୍ୱାରା ସେ ଜ୍ଞାନ ଅପହରଣ ହୋଇଯାଇଛି, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଏବଂ ଯେଉଁମାନେ ନରାଧମ ମନୁଷ୍ୟମାନଙ୍କୁ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମୋର ସମୟରେ ଯାଆନ୍ତି ନାହିଁ, ତେଣୁ ମୁଁ ସେମାନଙ୍କୁ ବିନାଶ କରେ। ତେଣୁ ତାଙ୍କ ସାଙ୍ଗମାନେ କହୁଛନ୍ତି ଏମାନେ ଇଏ ହେଉଛନ୍ତି ଦୁରାତ୍ମନା, ଏମାନେ ସବୁ ଦୁରାତ୍ମନା, ଆପଣ କ'ଣ କହିଛନ୍ତି କହିବେ ଭବିଷ୍ୟତରେ ତାଙ୍କୁ ସବୁ ହତ୍ୟା କରିବେ, ତେଣୁ ବର୍ତ୍ତମାନ ସମୟ ଆସିଗଲା ତାଙ୍କୁ ହତ୍ୟା କରିବାର ସମୟ, ସେଥିପାଇଁ କଥା କହୁଛନ୍ତି ବର୍ତ୍ତମାନ ସୁଗର ସୋ ଅତି ବୀର୍ଯ୍ୟ ସୁରା ରାମ, ହେ ରାମ ରାମ ପ୍ରତି ସମ୍ବୋଧନ କରୁଛନ୍ତି, କାହିଁକି ନା ଭଗବାନ ବଳରାମ ହିଁ ହତ୍ୟା କରିବେ ଧେନୁକୁ, କାରଣ ସେ ସେଇ ପରମ୍ପରା ଆସୁଛନ୍ତି ଭଗବାନ କୃଷ୍ଣ ହତ୍ୟା କରିବେ ନାହିଁ।
आ पूर्व जिते असुर सब मार भगवान कृष्ण मार कि असुर को राम मारे बलराम मारे राम भगवान बलराम तीनो राम रही नाम रही जिते गर्गाचार्य भगवान नामकरण कले से प्रथम बलराम नामकरण कर बड़ा बड़ो भवे जेटी बहुत बड़ रही बड़ भी कह बड़ भी कहे एवं समस्त से आनंद देवे से गोटे नाम हो राम एवं गोटे नाम संकर्षण जदिओ संकर्षण प्रकृत अर्थ हो जगमाया संकर्षण को भगवान बलराम को देवकी गर्भर आनी यशोदा गर्भ में स्थापन करते कि तार संकर्षण अर्थ से कथा कहले ना से कहले जदुना अपृत भाव जदु भगवान सहित से पृथक भाव रखे ना से नाम हम संकर्षण तेनाली भाव में सांग बाड़क मैंने बर्तमान कृष्ण को प्रार्थना करना राम शब्द प्रथम पाठ मुखर आम भगवान सब अत्यंत लीला सब रही तेणु राम शब्द आ हे राम तुम जो केवल आनंद प्रदान कर रमंती जोगिन अनंते सत्यानंद चिदात्मने इति राम मदनासो परम ब्रह्म विधीयते राम शब्द अर्थ हो ना रमंते जोगिन अनंते जोगी मैंने अनंत आनंद प्राप्त हूँ भगवान अर्जुन कहते अर्जुन जो मैंने बुद्धिहीन व्यक्ति से आनंद प्राप्त हूँ जानच ना कि गोड़ी ना जेहि संस्पर्शा भोगा दुख जो नते आद्यंत कहते मत बुद्ध जो मैंने बुद्धिहीन व्यक्ति से मैंने संस्पर्श भोग में आनंद प्राप्त हूँ शब्द स्पर्श रूप रस गंध भोग का आनंद से आनंदित हूँ किंतु से जानते ना ये हूँ दुख जो नय आनंद दुख रु आरंभ होदि किसी आनंद अच्छी जो आनंद आदि अच्छी से आनंद अंत अच्छी आद्य अंत अंत कमते नए सी रमत बुद्ध तेनाली बुद्धिमान व्यक्ति से आनंदित हूँ ना अर्जुन तुम बुद्धिहीन ना बुद्धिमान तेणु अर्जुन पचार प्रभु आम बुद्धिमान व्यक्ति मैंने कौन आनंद नवा ना भगवान कथार से आनंद न कौन से भगवद गीता दशम अध्याय अष्टम श्लोक कहते जे सब बोधयंत परस्परम कथयंत नित्यम तुष्यंती च रमंती च मज्जित मद्गत प्राण बोधयंत परस्परम जो मैं बुद्धिमान व्यक्ति जेहि कृष्ण भजे से बड़े चतुर जेहि जन कृष्ण भड़े से भजे से बड़े चतुर जो मैं बुद्धिमान व्यक्ति से कृष्ण भजन करते हरे कृष्णा 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 हरे 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 राम 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 हरे हरे तेणु जो मैं बुद्धिमान व्यक्ति से मैंने सब मत चिंता करते मत चीत मतलब प्राण तक प्राण मोप उदिष्ट अर्पण कर दिखती तेणु से मैंने केमी आनंद प्राप्त हमें ना बोधयंत परस्परम भितर आलोचना करते भगवान वेड़ा को आलोचना करते कथयंत नित्यम से मैंने भगवान कथार कथा कही सब भगवान कथा कही तुष्यंती च रमंती च से बहुत तुष्ट हो जाती रमंती च आनंद प्राप्त हूँ ये राम शब्द अर्थ होगा से कह रमंते जोगी अनंते जो मैंने जोगी जो मैंने भगवान सब युक्त होती जोगीनाम सर्वेशा मतना करात्मना किसी दिन तेज़ 21 तारीख पालन होगा आंतर्जातिक योग दिवस योग कह कौन ना अनुलोम विलोम ना कपाल भाती शरीर ठीक रहा ना योग से जोगी नाम सर्वेशा भगवद गीता षष्ठ अध्याय 47 श्लोक भगवान कथा कहते अर्जुन अर्जुन चिंता कर प्रभु आगे तो कहते ये योगी कर्मजोगी ज्ञान योगी ध्यान योगी समस्त योगी तेल किए प्रकृत योग प्रकृत किए योगी श्रेष्ठ योगी किए ना अर्जुन योगी नाम सर्वेशा जिते सब योगी अच्छा ये अनुलोम विलोम कर योगी योगी हेले मत गतिना अंतरात्मना अंतर जो चिंता कर
ଶ୍ରଦ୍ଧାବାନ ଭଜନ୍ତି ଯେଉଁ ମା ଶ୍ରଦ୍ଧାର ସହିତ ଯେ ମୋର ଭଜନ କରନ୍ତି ତେମି ଯୁକ୍ତ ତମା ମତା ସିଏ ହେଉଛି ମୋର ଶ୍ରେଷ୍ଠ ଯୋଗୀ। ତେଣୁ ସେହି ଯୋଗୀମାନେ ରମନ୍ତେ ଯୋଗିଣୁ ଅନନ୍ତେ, ସେମାନେ ଅନନ୍ତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ସତ୍ୟାନନ୍ଦେ ଚିଦାତ୍ମନି, ସତ୍ୟ ଆନନ୍ଦ ପ୍ରାପ୍ତ ହୁଅନ୍ତି ସବୁବେଳ ପାଇଁ ସେମାନେ ଚିଦାତ୍ମନି ସଚିଦାନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି। ଇଏ ହେଉଛି ରାମର ଅର୍ଥ, ରାମ ଶବ୍ଦର ଅର୍ଥ ହେଉଛି ଏଇଟା, ଇତି ରାମ ପଦିନ ଆସୁ ପରମ୍ରହ୍ମ। ଇଏ ରାମ ଶବ୍ଦ ହେଉଛି ପରମ୍ବ୍ରହ୍ମ, ତେଣୁ ସେ ରାମକୁ ଡାକୁଛନ୍ତି ସଖମାନେ, କହୁଛନ୍ତି ହେ ରାମ ହେ କୃଷ୍ଣ। ପ୍ରଥମେ ରାମକୁ କହିଲେ, ତାପରେ କୃଷ୍ଣଙ୍କୁ ଡାକୁଛନ୍ତି, କାରଣ ତାଙ୍କର ଝେନୁକୁ ସିନା ମାରିବେନି କୃଷ୍ଣ, କିନ୍ତୁ ତାଙ୍କର ସାଙ୍ଗମାନଙ୍କର ଅସୁବିଧା କ'ଣ ଅଛି। ତେଣୁ ହେ ରାମ ହେ କୃଷ୍ଣ ସେ କହୁଛନ୍ତି, ହେ ରାମ ହେ କୃଷ୍ଣ ଖରାରୂପ ଯୁଗ। ସେ ଯେଉଁ ରହିଛି ସେଠି ଅସୁରଟି ରହିଛି, ସେ ଗୋଟେ ଗଧର୍ଭ ଶରୀର ରହିଛି, ଗର୍ଭ ଶରୀର ରହିଛି, ଗଧ ଶରୀର ପ୍ରାପ୍ତ ହେଇଛି, ଗଧ ଶରୀରରେ ରହିଛି ସେ ଖରାରୂପ ଯୁଗ। ଏବଂ ଆତ୍ମତୁଲ୍ୟ ବଳେଇ ନେଇ ଯଦି କୃଷ୍ଣ ବଳରାମ କହିବେ, ତମେ ତ ବହୁତ ବଳଶାଳୀ, ତମେ ଆମକୁ ହରେଇ ଦେଉଛ, ଅଷ୍ଟାଦଶ ଧରେ ବର୍ଣ୍ଣନା କରାଯିବ ଯେ ଭଗବାନ ଯେତେବେଳେ କୃଷ୍ଣ ବଳରାମ ଯେତେବେଳେ ଖେଳୁଛନ୍ତି, ଉଭାବ କୃଷ୍ଣ ଭଗବାନ ସିଦ୍ଧାମାନ ପରାଜିତ, ଭଗବାନ କୃଷ୍ଣ ପରାସ୍ତ ହେଇଯାଉଛନ୍ତି, ସିଦ୍ଧାମଙ୍କ ଦ୍ୱାରା ପରାସ୍ତ ହେଇଯାଉଛନ୍ତି। ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ବ ରୋହିଣୀ ସୁତ, ରୋହିଣୀ ସୁତ ଭଗବାନ ବଳରାମ ସେ ମଧ୍ୟ ପରାସ୍ତ ହେଇଯାଉଛନ୍ତି। ତେଣୁ ପ୍ରଣବାସୁରକୁ ଲୀଳା ହୋଇଥିଲା, ପ୍ରଣବାସୁର ପଥରେ ଦଶମ ସ୍କନ୍ଧ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ସେମାନେ ଏତେ ଶକ୍ତିଶାଳୀ ତାଙ୍କର ସାଙ୍ଗ ବାଳକମାନେ, ସେ ମଧ୍ୟ କୃଷ୍ଣ ବଳରାମଙ୍କୁ ମଧ୍ୟ ହରି ଦେଉଛନ୍ତି। ତେଣୁ ବଳରାମ ଯଦି କହିବେ, ତମେ କ'ଣ କମ୍ ଶକ୍ତିଶାଳୀ କି ଆମେ କାହିଁ ଡାକୁଛ, ନା ନା ସେମାନେ ହେଉଛନ୍ତି ଆତ୍ମତୁଲ୍ୟ ସୋ ଅତିବୀର୍ଯ୍ୟ ସୁର ରାମ, ସେମାନେ ବହୁତ ଅସୁରମାନେ, ସେମାନେ ଅତି ବୀର୍ଯ୍ୟ ବହୁତ ଶକ୍ତିଶାଳୀ, ଆମେ ତାଙ୍କ ସହିତ ବୁଝ କରିପାରିବୁ ନା, ଆମେ ତମକୁ ହରେଇ ଦେବୁ ତାଙ୍କୁ ହରେଇ ପାରିବୁ ନାହିଁ। ସେ ହେଉଛନ୍ତି ହେ କୃଷ୍ଣ ଖରଡ଼ୁ ବଧୁ ଆତ୍ମତୁଲ୍ୟ ବଳେଇ, ତମ ଭଳି ତମର କେତେ ଶକ୍ତି ଅଛି ତାଙ୍କର ସେତିକି ଶକ୍ତି ଅଛି, ଆତ୍ମତୁଲ୍ୟ ବଳେଇ। ଏବଂ ଅନ୍ୟ ଖାଲି ଯେ ଖର ଯେ ଧେନୁକ ଅଛି ତା ନୁହଁ, ତାର ବହୁତ ସାଙ୍ଗମାନେ ଅଛନ୍ତି, ଜ୍ଞାତି ବି ବହୁ ବି ମୃତ ବହୁତ ଜ୍ଞାତି ରହିଛି, ତାଙ୍କର ବନ୍ଧୁବାନ୍ଧବ ସବୁ ଧରିକି ରହିଛି। ଏବଂ ବଳରାମ ଯଦି ଚିନ୍ତା କରିବେ, ତାହେଲେ କ'ଣ କରିବା ନା ତସ୍ମା ସେ ମାନେ କେତେ ଶକ୍ତିଶାଳୀ ବୋଲି ନା ତାର ଶକ୍ତି ଏତିକି ଜାଣନ୍ତୁ, ବଳରାମ ହେ କୃଷ୍ଣ ତାଙ୍କର ଶକ୍ତି ଏତିକି ଜାଣନ୍ତୁ, ତସ୍ମାତ୍ ପୂତ ନରହାରାତ୍ ମନୁଷ୍ୟମାନେ ସେ ଖାଇଦେବୁ, ଆମେ କ'ଣ ଯେଉଁଟା ଯେବେ ଲାଗୁଛି ଖାଇଦେବ ଗିଳିଦେବ ଟିଫିନ୍ କରିଦେବ ସେ ବର୍ତ୍ତମାନ, ତସ୍ମାତ୍ ପୂତ ନରହାର ନରହାର ମନୁଷ୍ୟମାନେ ଖାଉଛୁ, ତେଣୁ ଆମେ ଯିବୁ କେମିତି ଭୟ କରୁଛୁ, ଆମେ ତମେ ସିନା ଭୟ ନୁହଁ, ତମେ ପା ଭୟ ନାହିଁ, କିନ୍ତୁ ଆମର ତମେ ପଚାରିଥିଲେ ଭୟ ଆମର ଭୟ ଆସିବନି, ଆମେ ଅଭୟ ହେଇଯିବୁ, କିନ୍ତୁ ତମେ ଯଦି ଆମର ଆଗରେ ନ ରହିବ ଆମକୁ ଭୟ ଲାଗିବ, ଆମେ ଆମେ ସେ ନରହାର ମନୁଷ୍ୟମାନଙ୍କୁ ବର୍ତ୍ତମାନ କରିଦେଉଛୁ, ତସ୍ମାତ୍ ପୂତ ନରହାର ଭୀତି ଲୋଭି ଅମିତ୍ରବାନ, ଭୀତି ସମସ୍ତେ ଭୟ ତାକୁ କରୁଛନ୍ତି, ଖାଲି ଆମେ ଭୟ କରୁଛୁ ତା ନୁହଁ, ସମସ୍ତେ ବୃନ୍ଦାବନ ସେ ଭୟ କରୁଛନ୍ତି, ଭୀତି ସମସ୍ତେ ଭୟରେ ରହୁଛନ୍ତି। ଏବଂ ତମେ ହେଉଛ ଅମିତ୍ର ହନ୍, ତମେ ହେଉଛ ଶତ୍ରୁ ହନ୍ତା, ଆମର ସେ ଶତ୍ରୁ ତମର ମଧ୍ୟ ସେ ଶତ୍ରୁ, ସମୟ ହେଇଗଲାଣି କହିପାରିବାନି, କିନ୍ତୁ ଏଇ ପ୍ରଶ୍ନଟି ପଚାରିଥିଲେ ଭାଗବତ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଛନ୍ତି, ଭଗବାନଙ୍କ ଶତ୍ରୁ କିଏ, ସେଥିପାଇଁ ସେ ପଚାର ସମ ପ୍ରିୟ ସୁ ବ୍ରହ୍ମନ୍ ଭଗବାନ ଭୂତାନାମ ସ୍ୱୟଂ ଇନ୍ଦ୍ର ସାହେ କଥମ ଦୈବ୍ୟାନ ଅବଧି ବିଷମ ଯଥା। ପରୀକ୍ଷିତ ମହାରାଜଙ୍କର ସନ୍ଦେହ ଆସିଗଲା, ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ ଷଷ୍ଠ ସ୍କନ୍ଧ ବର୍ଣ୍ଣନା କରିଛନ୍ତି ବୃତ୍ରାସୁର ଏଭଳି ତାର ଶକ୍ତି ଥିଲା, ଏଭଳି ଆକାଶ ସେ ଧାରଣ କରିଥିଲା, ସମଗ୍ର ଆକାଶ ସେ ଗଳି ଆବୃତ କରିଦେବ, ସେଥିପାଇଁ ତା ନାଁ ହେଉଛି ବୃଦ୍ଧାସୁର ହେଲା ବୃତ୍ରାସୁର। ତେଣୁ ଦେବତାମାନେ ପ୍ରଥମ ଥରରେ ଯେତେବେଳେ ସମସ୍ତ ଅସ୍ତ୍ର ପ୍ରୟୋଗ କରିଦେଲେ ସେ ସବୁ ଅସ୍ତ୍ରକୁ ଆଣି ଗିଳିଦେଲା, ତେଣୁ ଦେବତାମାନଙ୍କର ଆଉ କୌଣସି ଆଶା ରହିଲା ନାହିଁ, ତେଣୁ ଯାଇକି ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆମକୁ ରକ୍ଷା କରନ୍ତୁ, ନା କ'ଣ ତୁମେ ଚାହୁଁଛ ରକ୍ଷା କରନ୍ତୁ, କ'ଣ ଚାହୁଁଛ ନା ଆମକୁ ବୃତ୍ରାସୁର ପ୍ରଭୁ ରକ୍ଷା କରନ୍ତୁ, ନା ଠିକ୍ ଅଛି ତୁମେ ଯାଅ ଦଧିଜୀଙ୍କ ପାଖକୁ, ଦଧିଜୀଙ୍କର ଅସ୍ଥି ତାଙ୍କ ଶରୀରକୁ ମାଗିବ, ତାଙ୍କର ଅସ୍ଥିରେ ତିଆରି କରିବ, ବଜ୍ର ତିଆରି କରିବ, ସେହି ବଜ୍ରରେ ସେ ମୃତ୍ୟୁବରଣ କରିବ, ବିସ୍ତାର ଭାବେ ବର୍ଣ୍ଣନା କରାଯାଏ, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଲୀଳା ସରିଲା ପରେ ପରୀକ୍ଷିତ ମହାରାଜଙ୍କୁ ସନ୍ଦେହ ଆସିଗଲା, ପ୍ରଭୁ ଆପଣ ଆଉ କିଛି କୁହନ୍ତୁ ନାହିଁ, ନା କାହିଁକି ନା ମୋର ଗୋଟେ ସନ୍ଦେହ ରହିଛି। କ'ଣ ସନ୍ଦେହ? ନା ସମ ପ୍ରିୟ ସୁହୃତ ବ୍ରହ୍ମନ, ଆପଣ ଭଗବାନ ବିଷୟରେ ବର୍ଣ୍ଣନା କଲେ, ଯିଏକି କହୁଛନ୍ତି ସମସ୍ତଙ୍କ ପ୍ରତି ସେ ସମାନ, ସମ ଖାଲି ଯେ ସମସ୍ତଙ୍କ ପ୍ରତି ସମାନ ତାହା ନୁହଁ, ପ୍ରିୟ ସମସ୍ତେ ତାଙ୍କର ପ୍ରିୟ, ଅତ୍ୟନ୍ତ ପ୍ରିୟ, ଏବଂ ଖାଲି ଯେ ପ୍ରିୟ ତାହା ନୁହଁ, ସେ ହେଉଛନ୍ତି ସୁହୃତ, ତାଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସେ ଚିନ୍ତା କରନ୍ତି। ସମ ପ୍ରିୟ ସୁହୃତ ବ୍ରହ୍ମନ ଭୂତାନାମ ଭଗବାନ ସ୍ୱୟଂ, ଖାଲି ଯେ ମନୁଷ୍ୟମାନଙ୍କର ସେ ଏଇଭଳି ଭାବରେ ତା ନୁହଁ, ସମସ୍ତ ଜୀବମାନଙ୍କର ଭୂତାନାମ ଭଗବାନ ସ୍ୱୟଂ। ତାହେଲେ ସେ ଅସୁବିଧା କ'ଣ ହେଲା? କିଛି ଅସୁବିଧା ହେଲା କି ନା ପ୍ରଭୁ ଗୋଟେ ଅସୁବିଧା ହେଇଛି ନା କ'ଣ? ନା ଇନ୍ଦ୍ର ସାହାଯ୍ୟ କଥା ଦୈତ୍ୟା, ତାହେଲେ ଇନ୍ଦ୍ରଙ୍କ ପାଇଁ ଇନ୍ଦ୍ର ଯେତେବେଳେ ଭଗବାନ ପ୍ରାର୍ଥନା କଲେ, ଭଗବାନ କହିଲେ ଯାଅ ଦଦୁଜୀଙ୍କ ପାଖକୁ ଯାଅ, ତାଙ୍କର ଅସ୍ଥି ଆଣିକରି ହତ୍ୟା କରିବ ଧୃତରାଷ୍ଟ୍ର, ତାହେଲେ ଏଭଳି କାହିଁକି ସେ କଲେ? ଇନ୍ଦ୍ର ସାହାଯ୍ୟ କଥା ଦୈତ୍ୟା ଅବଧି ବିଷମ ଯଥା ବିଷମ ଭଳି, ଯଦିଓ ସେ ସମ ବିଷମ ଚପୁରୀ ଭାଷାରେ କହୁଛନ୍ତି, ସମସ୍ୟା କଥମ ବୈଷମ୍ୟ, ସେ ତ ସମସ୍ତଙ୍କ ପ୍ରତି ସମାନ, ତାଙ୍କର ବୈଷମ୍ୟ ବ୍ୟବହାର କେମିତି ହେଉଛି? ପ୍ରିୟସ୍ୟ କଥମ ଅପ୍ରିୟସ୍ୟ, ସେ ସମସ୍ତଙ୍କ ପ୍ରିୟ କିନ୍ତୁ ଅପ୍ରିୟ କାର୍ଯ୍ୟ କେମିତି କରୁଛନ୍ତି? ଏବଂ ସୁହୃଦସ୍ୟ କଥମ ଅସୌହୃଦ, ସେ ତ ସମସ୍ତେ ତାଙ୍କର ସୁହୃଦ କିନ୍ତୁ ଅସୌହୃଦ କାର୍ଯ୍ୟ କରୁଛନ୍ତି। ତେଣୁ ଭଗବାନଙ୍କର ଏଇ ଯେଉଁ ଲୀଳାକୁ ବର୍ଣ୍ଣନା କରିବା ପାଇଁ, ବୁଝିବା ପାଇଁ ସୁଖଦେବ ଗୋସ୍ୱାମୀ ଗୋଟେ ସ୍କନ୍ଧ ନେଇଗଲେ, ସପ୍ତମ ସ୍କନ୍ଧଟା ପୁରା ବୁଝିବାକୁ ପଡ଼ିଲା, ଯେମିତି ଭଗବାନ ସମସ୍ତଙ୍କୁ ସମାନ ନୃସିଂହଦେବଙ୍କ କଥା ସେ ବର୍ଣ୍ଣନା କଲେ। ତେଣୁ ଏଠି ଯେଉଁ କହୁଛନ୍ତି ତାଙ୍କର ସାଙ୍ଗ ବାଳକମାନେ କହୁଛନ୍ତି, ଅମିତ୍ର ହଁ ତୁମର ଯେଉଁମାନେ ମିତ୍ର ନୁହନ୍ତି ତୁମେ ତାଙ୍କୁ ହତ୍ୟା କର, କାରଣ ଭଗବାନ ଯେତେବେଳେ ତାଙ୍କର ଭଗବାନ ପାଇଁ କେହି ଶତ୍ରୁ ନୁହନ୍ତି, କିନ୍ତୁ ଯିଏ ଯଥା ଆମମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ସଠିକ ବଜା ନୁହଁ, ଯିଏ ଚିନ୍ତା କରୁଛି ଭଗବାନଙ୍କର ଶତ୍ରୁ, ଭଗବାନ ତାଙ୍କୁ ସେହିଭଳି ଭାବରେ ଶତ୍ରୁ ଭାବରେ ଆଚରଣ କରନ୍ତି, କିନ୍ତୁ ସେ କି ଶତ୍ରୁ? ସେ ହେଉଛନ୍ତି ହିତ ଶତ୍ରୁ, ସେ ଯଦିଓ ତାଙ୍କୁ ହତ୍ୟା କରନ୍ତି କିନ୍ତୁ ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି, ଯେଉଁ ଗତି ପ୍ରାପ୍ତ ହେବା ପାଇଁ ଜ୍ଞାନୀମାନେ ଅନେକ ଜନ ବିତିଗଲା ପରେ କୋଟି ଜ୍ଞାନୀ ମଧ୍ୟ ହୁଏ ଏକ ଜନ ମୁକ୍ତ, କୋଟି କୋଟି ଜ୍ଞାନୀ ମଧ୍ୟ ସେହି ସ୍ଥିତି ପ୍ରାପ୍ତ ହୋଇପାରନ୍ତି ନାହିଁ, ଗୋଟିଏ ଜ୍ଞାନୀରେ ମଧ୍ୟ ଗୋଟିଏ ଜଣ ମୁକ୍ତ ହୋଇପାରନ୍ତି, ଯେଉଁ ସ୍ଥିତି ପ୍ରାପ୍ତ ହୁଅନ୍ତି ସେହି ସ୍ଥିତି ଭଗବାନ ତାଙ୍କୁ ହତ୍ୟା କରନ୍ତି, ହତାହାରି ଗତିଦାୟକ ତାଙ୍କୁ ସେହି ସ୍ଥିତି ପ୍ରଦାନ କରନ୍ତି। ତେଣୁ ଏଠି କହୁଛନ୍ତି ତା ପର ଶୋକରେ, ତସ୍ମାତ୍ କୃତ ନରାହାରାତ୍ ଭୀତେଇ ଲୋଭି ଅମିତ୍ର ହନ୍, ହେ ରାମ ହେ କୃଷ୍ଣ ତୁମେ ହେଉଛ ଅମିତ୍ର ହନ୍, ତୁମେ ଶତ୍ରୁକୁ ତୁମେ ବଦ୍ଧ କର, ହତ୍ୟା କର, ଏହି ଶତ୍ରୁକୁ ହତ୍ୟା କରି ତାଙ୍କ ପ୍ରତି ସେ ନିଷ୍ଠୁରତା ଆଚରଣ କରୁନାହାନ୍ତି, ଶତ୍ରୁକୁ ହତ୍ୟା କରି ତାଙ୍କୁ ପରମ ମଙ୍ଗଳ ପଦ ପ୍ରଦାନ କରୁଛନ୍ତି, ଯେଉଁ ପଦ ପ୍ରାପ୍ତ ହେବା ପାଇଁ କୋଟି କୋଟି ଜ୍ଞାନୀ ମଧ୍ୟ ସେ ପ୍ରାପ୍ତ ହୋଇପାରୁନାହାନ୍ତି, ସେହି ପଦକୁ ଅନାୟାସରେ ଭଗବାନଙ୍କୁ ହତ୍ୟା କରନ୍ତି, ସେହି ପଦକୁ ତାଙ୍କୁ ପ୍ରଦାନ କରନ୍ତି, ତାହାରି ଗତିଦାୟକ। ଏଣୁ ଆମେ ଏହିଭଳି ଭାବେ ବୁଝିବା, ଭଗବାନ ଯେଉଁ ଶତ୍ରୁ ହତ୍ୟା କରନ୍ତି ତାର ଅର୍ଥ ଆମେ ବୁଝିବାନି, ସାଧାରଣ ହତ୍ୟା କରି ଉଦ୍ଧବ ସେଇଟା ବୁଝିଥିଲେ, ସେଥିପାଇଁ ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଭଗବାନର କି କୃପା, ଅହୋ ଗତିଜଂ ସ୍ତନକାଳ କୂଟଂ ଭଗବାନ ହତ୍ୟା କଲେ, କିନ୍ତୁ ସେ ତାଙ୍କର ଯେଉଁ ହତ୍ୟାକାରୀକୁ ଯିଏ ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ଅସାଧ୍ୱି ବକି ପୁତନା, ଯିଏକି ଭଗବାନ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ତାଙ୍କୁ ଭଗବାନ ତାଙ୍କର ମାଙ୍କର ଗତି ପ୍ରଦାନ କଲେ। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ତେଣୁ ଅମିତ୍ର ହନ୍ ଯେ ଶତ୍ରୁ ହତ୍ୟାକାରୀର ଅର୍ଥକୁ ଆମେ ସେହିଭଳି ଭାବେ ବୁଝିବାକୁ ପଡ଼ିବ। ତେଣୁ ତାଙ୍କ ସାଙ୍ଗମାନେ କହୁଛନ୍ତି, ନା ନ ସେବ୍ୟତେ ପଶୁ ବନେଇ, ସେ ଯେଉଁ ତାଳବନ ସେଠି କେହି ଯାଇପାରୁନାହାନ୍ତି, ତେଣୁକରି ଆମେ କହୁଛନ୍ତି ଯିବା ପାଇଁ, ପଶୁମାନେ ବି ଯାଇପାରୁନାହାନ୍ତି, ପକ୍ଷୀମାନେ ବି ଯାଇପାରୁନାହାନ୍ତି, ମନୁଷ୍ୟମାନଙ୍କୁ ମନୁଷ୍ୟ ନରାହାର କରୁଛି, ସେ ମନୁଷ୍ୟମାନଙ୍କୁ ଖାଇଦେଉଛି, ଆଉ କଥା ଆମ କଥା କ'ଣ କହିବା? ତେଣୁ ବଳରାମ ଏବଂ କୃଷ୍ଣ ଠିକ କଲେ, ଠିକ ଅଛି ଚିନ୍ତା କରନା ଆମେ ଯିବା କହିକିରି ତା'ପରେ ଶୋକରେ
वर्णना करी केमे जाउ से भगवान जय श्री भागवतम की जय श्री गोपाल महाराज की जय श्री गुरुदेव की आनंद कोटि वैष्णव की ताई गो आनंदी की जय श्री गोपाल Thank you.